ମନ୍ତ୍ରୀ, ମୁଁ ଏ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇ ବହୁକାଳ ନିର୍ବିଘ୍ନରେ ରାଜତ୍ୱ କଲି, ମାତ୍ର ଏଣିକି ଆଉ ଏ ବିଷୟ ବିଷୟରେ ଘାଣ୍ଟି ହେବାକୁ ଇଚ୍ଛା ନାହିଁ।
ଯଥାର୍ଥ ମହାରାଜ, ଏ ବୟସରେ ବନ୍ୟାଶ୍ରମ ଧର୍ମ ଗ୍ରହଣ କରିବା ଆପଣଙ୍କର ଉଚିତ, କିନ୍ତୁ ତା ପୂର୍ବରୁ ଏହି ମହାନ ସିଂହାସନର କିଏ ଅଧିକାରୀ ହେବେ?
ତାହା ଏକ ବିଷମ ସମସ୍ୟା। ମୋର ଦୁଇ ରାଣୀଙ୍କର ଦୁଇ ପୁତ୍ର ବିଦ୍ୟମାନ, ସେ ଦୁହିଁଙ୍କ ମଧ୍ୟରୁ କାହା ମସ୍ତକରେ ମୁଁ ରାଜମୁକୁଟ ପିନ୍ଧାଇବି?
ହେ ମନ୍ତ୍ରୀ, ପଡ଼ିଲା ଏ ବିଷମ ସନ୍ଧି, ହେ ମନ୍ତ୍ରୀ, ପଡ଼ିଲା ଏ ବିଷମ ସନ୍ଧି। ସତେ କି ନିର୍ବିଘ୍ନେ କାର୍ଯ୍ୟ ହେବ ମୋ ସିଦ୍ଧି, ସତେ କି ନିର୍ବିଘ୍ନେ କାର୍ଯ୍ୟ ହେବ ମୋ ସିଦ୍ଧି। ହେ ମନ୍ତ୍ରୀ, ପଡ଼ିଲା ଏ ବିଷମ ସନ୍ଧି।
ମହାରାଜ, ଏଥିପାଇଁ ଏତେ ଚିନ୍ତିତ ହବାର କଣ ଅଛି?
ଜ୍ୟେଷ୍ଠା ରାଣୀର ସୁତ ସୁଧୀର ବୟୋଜ୍ୟେଷ୍ଠ, ଜ୍ୟେଷ୍ଠା ରାଣୀର ସୁତ ସୁଧୀର ବୟୋଜ୍ୟେଷ୍ଠ, ଅଧିକାର ତାର ସିନା ଏ ରାଜଗାଦୀ। ହେ ମନ୍ତ୍ରୀ, ପଡ଼ିଲା ଏ ବିଷମ ସନ୍ଧି।
ବଡ଼ ରାଣୀଙ୍କର ପୁଅ ହେଉଛି ସୁଧୀର, ସେ ବୟସରେ ମଧ୍ୟ ବଡ଼, ମାତ୍ର
ମାତ୍ର ପୁଣି କଣ ମହାରାଜ, ଜ୍ୟେଷ୍ଠ ପୁତ୍ର ତ ପ୍ରକୃତରେ ସିଂହାସନର ଅଧିକାରୀ। ଆଚ୍ଛା ପଣ୍ଡିତେ, ଏଥିରେ ତୁମର ମତ କଣ?
ଆମ୍ଭେ ମଧ୍ୟ ଆପଣଙ୍କ ସହିତ ଏକମତ, ଯିଏ ଜ୍ୟେଷ୍ଠ ପୁତ୍ର ସିଏ ସିଂହାସନ ନ ପାଇବେ କାହିଁ?
ତାର କାରଣ ଅଛି।
କନିଷ୍ଠା ରାଣୀ ପ୍ରେମେ ବନ୍ଧା ମୁନିଷି ଦିନେ, କନିଷ୍ଠା ରାଣୀ ପ୍ରେମେ ବନ୍ଧା ମୁନିଷି ଦିନେ, ତା ସୁତ ସଙ୍ଗେ କେନ୍ଦ୍ରେ ହେ ଦିଦି ବାଲି। ଏଥକୁ କି ବିଚାର କର ହେ ମନ୍ତ୍ରୀ ବଡ଼, ଏଥକୁ କି ବିଚାର କର ହେ ମନ୍ତ୍ରୀ ବଡ଼, କେ ରାଜ୍ୟ ନେବ ମୋର ନଦୀ ସେ ବୁଝି। ହେ ମନ୍ତ୍ରୀ, ପଡ଼ିଲା ଏ ବିଷମ ସନ୍ଧି।
ମନ୍ତ୍ରୀ, ଏପରି ଏକ ଉପାୟ ବାହାର କରିବାକୁ ହେବ ଯାହାଦ୍ୱାରା ଏ କାର୍ଯ୍ୟଟି ସୁଚାରୁ ରୂପେ ନିର୍ବାହ ହୋଇପାରିବ।
ତାହେଲେ ଦୁଇ ରାଜକୁମାର ସୁଧୀର ଓ ସୁଶୀଳଙ୍କୁ ଡକାଇ ସେମାନଙ୍କ ମତ ନିଅନ୍ତୁ।
ବେଶ, କାହିଁ ସୁଧୀର ଆଉ ସୁଶୀଳ, ସବୁ କଥା ମୁଁ ତୁମକୁ କହିଲି, ଏବେ କୁହ ତୁମର ମତ କଣ?
ସୁଧୀର
ପିତା,
ତୁ ଜ୍ୟେଷ୍ଠ ପୁତ୍ର, ତୁ କହ।
ପିତା,
ମୁଁ ମୁକ୍ତ ପ୍ରାଣରେ କହୁଛି, ମୋର ଅତି ସ୍ନେହର ସାନ ଭାଇ ସୁଶୀଳ ରାଜଗାଦୀରେ ବସେ।
ଭାଇ, ଏ କି ଅସମ୍ଭବ କଥା ଆପଣ କହୁଛନ୍ତି? ଆପଣ ସାଉଥ ମୁଁ ରାଜଗାଦୀରେ ବସିବି?
ଭ୍ରାତ ଏକେ ଅନିତି ବିଚାର, ଭ୍ରାତ ଏକେ ଅନିତି ବିଚାର, ଅନୁଗତ ଜନେ କିମ୍ପା ଦିଅ ଏଇ ଗୁରୁବାର। ଭ୍ରାତ ଏକେ ଅନିତି ବିଚାର।
ମୁଁ ଆପଣଙ୍କ ଦାସାନ ଦାସ ଭାଇ, ମୋତେ କାହିଁକି ଏ ଦଣ୍ଡ ଦେଉଛନ୍ତି?
ହି ସୁଶୀଳ, ତୁ ଏ କଥା କାହିଁକି କହୁଛୁ?
ମୁମ୍ବଇ ମାତୃ ସୁତ ଜେଣୁ ଘୃଣା ମୋତେ କର ତେଣୁ, ତେଜୁଛ ତୁମ୍ଭ ଚରଣୁ ପ୍ରାଣ ହେଉଛି ଅତିର। ଭ୍ରାତ ଏକେ ଅନିତି ବିଚାର।
ସତ କଥା ସୁଶୀଳ, ସାନ ମାଙ୍କ ମନରେ କାଳେ କଷ୍ଟ ହେବ, ସେଥିପାଇଁ ମୁଁ କହୁଛି ତୁ ସିଂହାସନ ନେବ। ଆମେ ଦିଏ ତ ଏକ ଆତ୍ମା ଅଭିନ୍ନ।
ମାତା ଯେବେ ବହି ରୋଷ ତୁମ୍ଭଙ୍କୁ ଦେବେ ଟି ଦୋଷ, ମୁଁ ତାହା କରିବି ହ୍ରାସ ଏହି ପ୍ରତିଜ୍ଞା ମୋହର। ଭ୍ରାତ ଏକେ ଅନିତି ବିଚାର।
ଭାଇ, ମା ଯଦି କିଛି ଅନର୍ଥ କରନ୍ତି ତେବେ ମୁଁ ତାର ପ୍ରତିକାର କରିବି, ହେଲେ ଏ ସିଂହାସନ ତ ଆପଣଙ୍କର।
ସୁଧୀର, ସୁଶୀଳ ଠିକ୍ କଥା କହିଛି, ଏ ସିଂହାସନର ଅଧିକାରୀ କେବଳ ତୁ। କଣ କହୁଛ? ଆପଣଙ୍କ ଆଦେଶ ଆଉ ମୋ ସାନ ଭାଇ ସୁଶୀଳର କଥା ମାନି ମୁଁ ଏଥିରେ ସମ୍ମତ। ପିତା, ତୃପ୍ତ ହେଲେ ବତ୍ସ। ମନ୍ତ୍ରୀ, ରାଜକୁମାର ସୁଧୀରର ଅଭିଷେକ ପାଇଁ ସମସ୍ତ ଆୟୋଜନ ଯଥାଶୀଘ୍ର ସମ୍ପନ୍ନ କର।
ବଡ଼ ମନ୍ଦ କଥାଟିଏ ହେଲା, ସୁଧୀର ରାଜା ହେଉଛି ଶୁଣିଲେ ସାନ ମା ତ ଦେହ ଧରି ରହିପାରିବେ ନାହିଁ। ସାନ ରାଣୀ ମା ମୋତେ ଖୁବ୍ ସ୍ନେହ କରନ୍ତି, ବିଶ୍ୱାସ କରନ୍ତି। ଯାଏ ତାଙ୍କୁ ଦେଖାଟା କରି କଥାଟା ଜଣେଇ ଦିଏ। ସୁଧୀର ରାଜା ହେବା ଆଗରୁ କିଛି ଗୋଟାଏ ଘଟିଯାଇପାରେ। ଏଇ ତ ରାଣୀ ମା ଉଦ୍ୟାନରେ ଯାଏ।
ପ୍ରଣାମ ପଣ୍ଡିତ ମହାଶୟ।
ଆୟୁଷ୍ମତୀ ଭବ।
କଣ ହେଇଛି ପଣ୍ଡିତେ, ତୁମେ ଚିନ୍ତିତ ଜଣାଯାଉଛ?
ସେ ଦୁଃଖ ଆଉ କଣ କହିବି ରାଣୀ ମା, ଆଜି ରାଜସଭାରେ ସ୍ଥିର ହେଲା ମହାରାଜା ବାନପ୍ରସ୍ଥ କରିବେ, ସୁଧୀର ସିଂହାସନରେ ବସିବ।
କଣ ହେଲା, ମୋ ପୁଅ ସୁଶୀଳ ଥାଉ ଥାଉ ସୁଧୀର ପାଇବ ରାଜ ସିଂହାସନ?
ମହାରାଜା ଆମ୍ଭ ପରାମର୍ଶ କିଛି ଶୁଣିଲେ ନାହିଁ ରାଣୀ ମା, କିଛି ଶୁଣିଲେ ନାହିଁ।
ବୁଝିଲି ରାଜା, ତୋ ଏତେ ସନ୍ଦ ଏତେ କପଟ, ମୁଖରେ ମଧୁ ଅନ୍ତରରେ ଗରଳ, ମୋତେ ଖାଲି ଉପର ମନରେ ସ୍ନେହ ଦେଖାଉଥିଲୁ ନା? ପଣ୍ଡିତେ କୁହ, ପଣ୍ଡିତେ କି ଉପାୟରେ ସୁଶୀଳ ମୋର ରାଜା ହେବ? ମୁଁ ତୁମ ପାଇଁ ମୁଁ ମୋର ରତ୍ନ ଭଣ୍ଡାର ଖୋଲିଦେବି ପଣ୍ଡିତେ।
ଉପାୟ ଉପାୟ ମୁଁ ଚିନ୍ତା କରିଛି ରାଣୀ ମା।
କି ଉପାୟ?
ରାଜା ଆଜି ଯେତେବେଳେ ତୁମ ଅନ୍ତପୁରକୁ ଆସିବେ, ତୁମେ କହିବ।
କଣ କହିବି, ଶୀଘ୍ର କୁହ ପଣ୍ଡିତେ।
କହିବ କହିବ ତୁମେ ଗୋଟାଏ ଦୁଃସ୍ୱପ୍ନ ଦେଖିଛ।
କିନ୍ତୁ ମୁଁ ତ କିଛି ଦୁଃସ୍ୱପ୍ନ ଦେଖିନାହିଁ।
ଏତୁ ଗୋଟାଏ ମିଛ କଥା, ମିଛ କହିପାରିବ ନାହିଁ।
ମିଛ? ହଁ ହଁ ପାରିବି ପଣ୍ଡିତେ।
ହଁ, ରାଜାଙ୍କୁ କହିବ ତୁମେ ସ୍ୱପ୍ନ ଦେଖିଛ, ଜଣେ କାଳ ପୁରୁଷ ଆଜି ରାତ୍ରି ପ୍ରଥମ ପ୍ରହର ଗତ ହେବା ପରେ ହାତରେ ଅସ୍ତ୍ର ଧରି ରାଜାଙ୍କୁ ହତ୍ୟା କରିବାକୁ ଆସିବ।
ତାପରେ
ମୁଁ ଯାଉଛି, ସୁଧୀର କାନରେ ଏମିତି ମନ୍ତ୍ରଟାଏ ଫୁଙ୍କିବି ଯେ କାଳ ପୁରୁଷ ହାତରୁ ରାଜାଙ୍କ ପ୍ରାଣ ରକ୍ଷା କରିବା ପାଇଁ ସୁଧୀର ନିଜ ହାତରେ ଅସ୍ତ୍ର ଧରି ରାତ୍ରି ପ୍ରଥମ ପ୍ରହର ପରେ ପହରା ଦେବା ପାଇଁ ଏଠିକି ଆସିବ। ତୁମେ ତ ଉଜାଗର ଥିବ, ସୁଧୀରକୁ ଦେଖିଲା ମାତ୍ରେ ତୁମେ ଆତଙ୍କରେ ଚିତ୍କାର କରି ଉଠିବ। ତାପରେ ତ
ତାପର କଥା ମୁଁ ଠିକ ବୁଝିପାରିଲି ପଣ୍ଡିତେ, ସେ କାମ ମୋର। ତୁମେ ଶୀଘ୍ର ଯାଇ ସୁଧୀରକୁ ମନ୍ତ୍ରଣା ଦିଅ।
ହଁ ରାଣୀ ମା, ମୁଁ ଯାଉଛି ଯାଉଛି।
ପଣ୍ଡିତେ କହିଗଲେ ସେ ଗଣନା କରି ଜାଣିପାରିଛନ୍ତି ଯେ ଆଜି ରାତି ପ୍ରଥମ ପ୍ରହର ପରେ ମୋ ଭାଗ୍ୟରେ ପିତୃହତ୍ୟା ଦୋଷ ଅଛି। ରାଜଗାଦି ପାଇବା ଠିକ୍ ପୂର୍ବରୁ ଏହି ବିଡ଼ମ୍ବନ ନା, ପଣ୍ଡିତଙ୍କ ଗଣନା କେବେ ହେଲେ ଭୁଲ ହେବାର ନୁହେଁ। ଠିକ୍ ସମୟରେ ଏହି ତୀକ୍ଷ୍ଣ ଅସ୍ତ୍ର ହାତରେ ଧରି ମୁଁ ରାଜ ଅନ୍ତପୁରକୁ ଯାଇ ପିତାଙ୍କର ପ୍ରାଣ ରକ୍ଷା କରିବି। ମୋତେ ସହାୟ ହୁଅ ଭଗବାନ।
ତୁମେ ଏତେ ଅଧୀର ହୁଅ ନା, ତୁମେ ଆମ ହୃଦୟର ରତ୍ନ। କୁହ କି ସ୍ୱପ୍ନ ଦେଖିଲ ରାଣୀ?
କି କହିବି ପ୍ରାଣ ନାହର ସ୍ୱପ୍ନ ମୁଁ ଦେଖିଲି, ଯାହା ହେ ପ୍ରାଣ ନାହ ମୋର ଉଡି ଯାଉ ଅଛି, ଯାହା ହେ ପ୍ରାଣ ନାହ।
ମୁଁ କହିଲି ମୁଁ ସେ କଥା କହିପାରୁ ନାହିଁ ସ୍ୱାମୀ।
ଆସିନ ଏକ ପୁରୁଷ ତୁମ୍ଭକୁ ପ୍ରାଣରେ କଲା ବିନା, ଯାହେ ପ୍ରାଣ ଏଷ ମୁହି ମୁଡ଼ା ଖାଇ ପିବା, ଯାହେ ପ୍ରାଣ ଏଷ।
ସ୍ୱାମୀ ମୁଁ କଣ କରିବି, ମୁଁ କିଛି ରାହା ଖୋଜି ପାଉନାହିଁ, ଏ ଘଟଣା ଘଟିବା ପୂର୍ବରୁ ମୁଁ ଆତ୍ମହତ୍ୟା କରିବି।
ମୁଁ ଥାଉ ଥାଉ ଏତେ ବଡ଼ କଥା ତୁମେ କହିପାରିଲ କି? ଏଇ ଦେଖ ହାତରେ ମୋର ଆମ ରାଜବଂଶର ସେଇ ବିଖ୍ୟାତ ତରବାରୀ, ମୁଁ ଦେଖିବି କିଏ ସେ କାଳ ପୁରୁଷ ଆସି ମୋତେ ହତ୍ୟା କରିବ। ଆଜି ରାତି ସାରା ମୁଁ ଉଜାଗର ରହିବି।
ମୁଁ ମଧ୍ୟ ତୁମ ସହିତ ଉଜାଗର ରହିବି ନାଥ। ତୁମେ ଆସନରେ ବସ, ମୁଁ ଏ ଜଳା କବାଟି ବାଟେ ବାହାରକୁ ଲକ୍ଷ୍ୟ କରୁଛି।
ରାତି ପ୍ରଥମ ପ୍ରହର ଶେଷ ହୋଇଆସିଲାଣି। ଏଇ ରାଣୀ ଅନ୍ତ ଏଇଠି ଛପି ରହି ଅପେକ୍ଷା କରିବି।
ହଁ, ପଣ୍ଡିତଙ୍କ କଥା ଫଳିଛି। ହାତରେ ଖଣ୍ଡା ଧରି ସୁଧୀର ସେଠି ଠିଆ ହୋଇଛି।
ରକ୍ଷା ନାହିଁ।
ଇଏ କଣ ସୁଧୀର, ପୁତ୍ର ହେଇ ତୁ ତୋର ପିତାଙ୍କୁ ହତ୍ୟା କରିବାକୁ ଆସିଛୁ? ପଣ୍ଡିତ ଠିକ ଗଣନା କରିଥିଲେ।
ସୁଧୀର ପିତୃହନ୍ତା ରାଜଦ୍ରୋହୀ ପ୍ରହରୀ, ଏଇଟାକୁ ବନ୍ଦ କର।
ପିତା, ମୁଁ ନିର୍ଦ୍ଦୋଷ।
ନିର୍ଦ୍ଦୋଷ?
ହରେ ନ ରାଧମ ପ୍ରଚଣ୍ଡ ଅଜ୍ଞାନ ପିମ୍ପା କଲୁ ଏଡ଼େ କର୍ମ। ହରେ ନ ରାଧମ ପ୍ରଚଣ୍ଡ ଅଜ୍ଞାନ ପିମ୍ପା କଲୁ ଏଡ଼େ କର୍ମ। କେଉଁ ମନ୍ଦ ବୁଦ୍ଧି ଦେଲା ଏ ଦୁର୍ବୁଦ୍ଧି, ଛାଡ଼ିଲା କି ତତେ ଧର୍ମ? ଚାହିଁଲୁ ଅକୁଳା ଜନ୍ମ କାଳୁ ମଲୁ ନାହିଁ ଜଳ ଜଳା, ଚାହିଁଲୁ ଅକୁଳା।
ପ୍ରହରୀ, ଏ ପାମରଟାକୁ ନେଇଯା। ଘାତକକୁ ମୋର ଏଇ ଆଦେଶ ଦେ, ଏଇଟାକୁ ମାରି ତା ରକ୍ତ ଆଣିଦେଲେ ଅନ୍ନ ଜଳ ସ୍ପଷ୍ଟ କରିବି।
ଆଜ୍ଞା ମହାରାଜ।
କଣ କରିବି, ଆଉ କେତେ ଦେଶ ବୁଲିବି? ହାତୀ ତ କାହାରି ମୁଣ୍ଡରେ ସୁନା କଳସ ଢାଳୁନି। ଆମ ବିଜୟଗଡ଼ ରାଜଜଙ୍ଗ ପାଇଁ କଣ କେହି ବରପାତ୍ର ନାହାନ୍ତି? ରାଜ୍ୟ ପାଇବେ, ରାଜକନ୍ୟା ପାଇବେ। ଆଚ୍ଛା ଆଚ୍ଛା, ଜଣେ ଘାତକ ସାଙ୍ଗରେ କିଏ ଆସୁଛନ୍ତି ନା କଣ? ରାଜପୁତ୍ର ହେବେ ନା କଣ? ହାତୀ ତ ତାଙ୍କରି ମୁଣ୍ଡରେ ସୁନା କଳସ ଢାଳିଲା। କୁମାର, ତୁମେ ନିଶ୍ଚୟ ଜଣେ ରାଜପୁତ୍ର।
ହଁ, ତୁମେ କିଏ?
ହାତୀ ତୁମରି ମୁଣ୍ଡରେ ସୁନା କଳସ ଢାଳିଲା। ଆସ, ହାତୀ ଉପରେ ବସ।
ଆରେ, ମୁଁ ତ ତାକୁ ବଧଭୂମିକୁ ନଉଛି।
ଆରେ ରକ୍ତ ବଧଭୂମି, ହାତୀ ଯାହା ମୁଣ୍ଡରେ ସୁନା କଳସ ଢାଳିଛି ତାକୁ ପୁଣି ବଧ କରିବ କିଏ? ଯା ଘାତକ, ତୋ ବାଟ ବାଟେ ତୁ ଯା।
ଆଚ୍ଛା କଥା ତ, ହାତୀରେ ବସେଇନି କଣ ଚାଲିଗଲା? ଯାଉ ହୋ, ମୋର କଣ ଅଛି? ସେଇ ଭଗବାନ ସାକ୍ଷୀ, ମୁଁ ଯାଉଛି ଚଢ଼େଇଟାଏ ମାରି ତାରି ରକ୍ତ ରାଜାଙ୍କୁ ଦେବି।
ହେ ଭଗବାନ, ହେ ଅନ୍ତର୍ଯ୍ୟାମୀ, ତୁମେ ଜାଣ ମୋ ନିର୍ଦ୍ଦୋଷ ଭାଇକୁ ଆଜି ମୃତ୍ୟୁଦଣ୍ଡ ଦିଆଯାଇଛି। କଣ ମୁଁ କରିବି? ମୋର ସେଇ ରାକ୍ଷସୀ ମା, ମୋର ନିର୍ଦ୍ଦୟ ପିତା, ଏମାନଙ୍କୁ ଛାଡ଼ି ଏ ରାଜ୍ୟ ଛାଡ଼ି ମୁଁ ଚାଲିଯିବି। ଏଇ ତ ଘାତକ ଫେରିଆସୁଛି, ହାତରେ ତାର ରକ୍ତର ପାତ୍ର, ହର୍ଦ୍ଦରେ ରକ୍ତ। ଘାତକ, ଘାତକ, ତୋର ହାତ ଧରୁଛି, ତୋର ଗୋଡ଼ ଧରୁଛି। ଯୋଉ ଖଡ୍ଗରେ ତୁ ମୋର ଭାଇଙ୍କ ପ୍ରାଣ ନେଇଛୁ ସେଇଥିରେ ତୁ ମତେ ହତ୍ୟା କର।
ମୁଁ କେବଳ ମହାରାଜଙ୍କ ଆଦେଶ ପାଳନ କରିବି।
ତାହେଲେ ଦେ ସେ ଖଡ୍ଗ ମୋ ନିଜ ହାତରେ।
କଣ କରିଛନ୍ତି ଯୁବରାଜ?
ମୋ ହାତ ଛାଡ଼ି ଦେ, ଘାତକ ଛାଡ଼ି ଦେ।
ନାଇଁ ଯୁବରାଜ, ନାଇଁ।
ହାତ ଛାଡ଼ି ଦେ ରେ ହନ୍ତା, ଦୟା ବହି ଦେଖି ଯିବେ ଭାଇ। ହାତ ଛାଡ଼ି ଦେ ରେ ହନ୍ତା, ଦୟା ବହି ଦେଖି ଯିବେ ଭାଇ। ତାଙ୍କ ବି ନେ ଶୂନ୍ୟ ଦିଶେ ତ୍ରିଭୁବନ, ତାଙ୍କ ବି ନେ ଶୂନ୍ୟ ଦିଶେ ତ୍ରିଭୁବନ, କିବା ପ୍ରୟୋଜନ ରହି ମୁଇ ଦେଖି ଯିବି ଭାଇ। ହାତ ଛାଡ଼ି ଦେ ରେ ହନ୍ତା, ଦୟା ବହି ଦେଖି ଯିବି ଭାଇ।
ଘାତକ, ମୋ କର୍ତ୍ତବ୍ୟରେ ତୁ ମୋତେ ବାଧା ଦେନି, ଦେ ମୋତେ ତୋ ଖଡ୍ଗ ଦେ।
ନା, ଆଉ ନୁହେଁ, ଆଉ କଥାଟାକୁ ମୁଁ ଲୁଚାଇ ରଖିପାରିବିନି।
କଣ ଭାବୁଛୁ ଘାତକ?
ସତ କଥାଟା ଶୁଣନ୍ତୁ ଯୁବରାଜ, ଭାଇଙ୍କୁ ମୁଁ ବଧଭୂମିକୁ ନେଲାବେଳେ ଗୋଟାଏ ହାତୀ ତାଙ୍କ ମୁଣ୍ଡରେ ସୁନା କଳସ ଢାଳିଲା।
ଘାତକ,
ହାତୀଆଳ ସଙ୍ଗେ ସଙ୍ଗେ ସୁଧୀରଙ୍କୁ ହାତୀ ଉପରେ ବସେଇନି ଚାଲିଗଲା।
ନା ଘାତକ ନା
ଭଣ୍ଡାଉଛୁ ମୋତେ ଯିବି ପରତେ ଭଣ୍ଡାଉଛୁ ମୋତେ ଯିବି ପରତେ ଜୀବନୀ କି ଭଳି ଅଛି ରହି ଦେଖି ଯିବି ଭାଇ ହାତ ଛାଡ଼ିବେ ରେ ହନ୍ତା ଦୟା ବହି ଦେଖି ଯିବି ଭାଇ
ଭାଇଙ୍କୁ ଯେବେ ମାରିନୁ ତୋ ଖଡ଼ଗରେ ରକ୍ତ
ମହାରାଜାଙ୍କୁ ଭେଟିବା ପାଇଁ ଗୋଟେ ଚଢ଼େଇ ମାରି ରକ୍ତ ଆଣିଛି।
ମୁଁ ତୋ କଥାକୁ ବିଶ୍ୱାସ କଲି ଘାତକ, ତୁ ସତୁ କହିଛୁ। ମୁଁ ଯାଏ।
କୁଆଡ଼େ ଯାଉଛନ୍ତି ଯୁବରାଜ?
ଯାଉଛି ମୋ ଭାଇଙ୍କ ସନ୍ଧାନ। ରାଜପୁତ୍ର ସୁଶୀଳ, ମୁଁ ଏହାହିଁ କଣ ମୋ ଭାଗ୍ୟରେ ଥିଲା ଭାଇଙ୍କ ସନ୍ଧାନରେ ଆସି ଘୋର ଅରଣ୍ୟରେ ଏହି ଖବରପଲ୍ଲୀରେ ପହଞ୍ଚିଲି। ଖବରଟି ମୋତେ ମୋର ଜନ୍ମଦାତା ପିତା ପରି ସ୍ନେହ କରି ରଖିଛି, କିନ୍ତୁ ମୁଁ ତ ପିତୃସ୍ନେହ ଆଶାରେ ରାଜ୍ୟ ଛାଡ଼ି ଆସିନଥିଲି, ଆସିଥିଲି ମୋ ଭାଇଙ୍କୁ ଖୋଜିବାକୁ। ନା, ଆଉ ଏହି ସବର ବେଶ ସବର ଭିତରେ ଏଠି ମୁଁ ରହିପାରିବିନି। ଆଜି ମୋ ଭାଇଙ୍କ ସନ୍ଧାନରେ ମୁଁ ଏଠୁ ଚାଲିଯିବି। ଏ ଚିତ୍ରପଟଟି କାହାର ଏଠି ଥୁଆ ହେଇଛି ଦେଖେ, ଜଣାଯାଏ କୌଣସି କୁମାରୀ କନ୍ୟା। ଆହା, ଚନ୍ଦ୍ରମୁଖ, ମେଘଡମ୍ବରୁ କେଶ, ଲାବଣ୍ୟ ଭରା ଅଙ୍ଗ, ନିଶ୍ଚୟ କେହି ରାଜକୁମାରୀ। ଚିତ୍ରପଟକୁ ତ ଏଠି ଛାଡ଼ି ଚାଲିଯିବାକୁ ମନ ହୁଏନି।
ହେ ହେ ସବର,
କିଏ?
ମୁଁ କର୍ଣ୍ଣାଟକ ଦେଶ ରାଜକୁମାରୀଙ୍କ ପ୍ରହରୀ। ଏ ଚିତ୍ରପଟ ତୁ ଉଠେଇଛୁ?
ହଁ।
ତେବେ ଚାଲ ଜେମାଙ୍କ ପାଖକୁ, ଏ ତାଙ୍କରି ଚିତ୍ରପଟ।
ଜେମା କାହାନ୍ତି?
ଏଇ ସେ ଅଶୋକ ଗଛ ତଳେ ଶିବିର ପକାଇ ରହିଛନ୍ତି।
ହେଲେ ମୁଁ ତମ ଜେମାଙ୍କ ପାଖକୁ ଯିବି କାହିଁକି?
ଜେମାଙ୍କ ଆଦେଶ, ତାଙ୍କ ଚିତ୍ରପଟ ଯିଏ ତଳୁ ଉଠେଇବ ତାଙ୍କୁ ଜେମାଙ୍କ ପାଖରେ ନେଇ ଭେଟ କରାଇବି। ଆ, ମୋ ସାଙ୍ଗରେ ଆ।
ମୋତେ ତୁମେ ଛାଡ଼ିଦିଅ ଭାଇ।
ନା, ମୁଁ କିଛି ଶୁଣିବି ନାହିଁ। ଜେମାଙ୍କ ପାଖକୁ ଚାଲ, ସେଇଠି କଥାବାର୍ତ୍ତା।
ଜେମା ଜେମା, ଏଇ ଦେଖ, ଭୂଇଁରେ ତମ ଚିତ୍ରପଟର ସେ ପଣ କରିଥିଲ, ଯିଏ ତମ ଚିତ୍ରପଟ ତଳୁ ଉଠେଇବ ତମେ ତାକୁ ବିବାହ କରିବ। ଏଇ ଦେଖ, ଚିତ୍ରପଟକୁ ଗୋଟାଏ ଶବର ଉଠେଇଛି।
କିଏ ସେ ଶବର? କାହିଁ ସେ?
ଏଇ ସେ ଗଛ ତଳେ ପ୍ରହରୀ ପାଖରେ ଠିଆ ହେଇଛି।
ଶବରରେ ବେଶ ସତ, ମାତ୍ର ରୂପ ତ ନୁହଁ,
ହେଲେ ଶବର ତ।
ତୁ ତାଙ୍କୁ ଏଠିକି ଡାକ ସଖୀ, ମୁଁ ତାଙ୍କୁ କେତୋଟି କଥା ପଚାରିବି।
ଆମ ଜେମା ଡାକୁଛନ୍ତି, ଆସ, ତମକୁ କଣ ସବୁ ପଚାରିବେ।
ଏଠି କଣ ତେବେ ମୋତେ ପରୀକ୍ଷା ଦେବାକୁ ପଡିବ ନା କଣ?
କଣ ଭାବୁଛ?
ନା ନା ସାର।
ଜେମା, ଏଇ ସେ ଶବର ଆସିଲେଣି।
ମୁଁ କର୍ଣ୍ଣାଟକ ରାଜଛୁଆ ମାଳତୀ, ମୋର ଚିତ୍ରପଟ।
ମୁଁ ତାକୁ ତଳୁ ଉଠିଛି।
ତାହେଲେ ମୋର କେତୋଟି ପ୍ରଶ୍ନର ଉତ୍ତର ଦିଅ।
ଏତିକି ନା ଆଉ ଅଛି?
କେତେ ନାମ କ
ଇଏ ଯେତେବେଳେ ବିବାହ କରିବାକୁ ଶପଥ କରିଛନ୍ତି, ମୁଁ ମିଛ କହି ତାଙ୍କୁ ସତ୍ୟଭ୍ରଷ୍ଟ କରିପାରିବିନି।
ମୋ ପ୍ରଶ୍ନର ଉତ୍ତର କାହିଁ?
ହଁ, ଉତ୍ତର ଦଉଛି।
ରାମା ମଣି ହେଜ କହିବାକୁ ଲାଜ, ମରମ କଥାଟି ନୁହେଁ କହି, ବୀର ସିଂହ ରାଜ କନିଷ୍ଠ ତନୁଜ, ବୀର ସିଂହ ରାଜ କନିଷ୍ଠ ତନୁଜ, ମୋ ନାମ ସୁଶୀଳ ମିଠା ନୁହି।
କହିବାର ଅବସ୍ଥା ମୋର ନଥିଲା ବୋଲି ମୁଁ କହିପାରୁନଥିଲି। ମୋ ନାମ ସୁଶୀଳ, ମୁଁ ବୀରସିଂହ ରାଜାଙ୍କ କନିଷ୍ଠ ପୁତ୍ର।
ଏଠିକି ଆସିଲ କିପରି?
ମାତା ବୃଥା ଚଳେ ଜ୍ୟେଷ୍ଠ ସହୋଦରୀ, ଅର୍ପିଲେ ଘାତୁକେ ରୋଷ ବହି, ସେ ଘାତକ ପଥେ ନିଅନ୍ତେ ମୋ ଭ୍ରାତେ, ସେ ଘାତକ ପଥେ ନିଅନ୍ତେ ମୋ ଭ୍ରାତେ, ଅଟିଲା ସୋନୁ କୁମ୍ଭ ଦେ।
ତାପରେ
ଅନ୍ତା ଠାରୁ ଶୁଣି ଭାଇଙ୍କ କାହାଣୀ, ସେ ସନ୍ଧାନୀ ଆସୁଥିଲି ମୁହିଁ, ପତେ ହେଲା ସନ୍ଧ୍ୟା ଲାଗିଲା ତ ବାଧା, ପତେ ହେଲା ସନ୍ଧ୍ୟା ଲାଗିଲା ତ ବାଧା, ଶ୍ରଦ୍ଧାରେ ଶବର ଗଲାନି।
ଶବର ଘରେ ତ ବହୁତ ଦୁଃଖ କଷ୍ଟ ରହିଥିବେ।
ସେ ଶବର ମୋତେ ରଖିଅଛି ଯତ୍ନେ, ସନ୍ତାନ ପ୍ରାୟିକ ସ୍ନେହ ବହି, ଆଗରା ଜଜେ ମା ଦିଅ ମୋତେ କ୍ଷମା, ଆଗରା ଜଜେ ମା ଦିଅ ମୋତେ କ୍ଷମା, ସବ ପ୍ରତି ଯୋଗ୍ୟ ମୁଁ ନୁହଁ।
ମୋତେ କ୍ଷମା କର ରାଜେମା, ମୁଁ ତୁମର ଯୋଗ୍ୟ ପାତ୍ର ନୁହେଁ।
ଆପଣଙ୍କୁ ଦେଖିବା କ୍ଷଣି ମୁଁ ସେ ବିଚାର କରିସାରିଛି। ଶିବଙ୍କୁ ସାକ୍ଷୀ ରଖି ମୁଁ ଶବ୍ଦ କରିଛି, ମୋର ସତ୍ୟଭଙ୍ଗ କରନ୍ତୁ ନାହିଁ।
କିନ୍ତୁ ମୁଁ ଯେ ମୋ ଭାଇଙ୍କୁ ଖୋଜି ବାହାର କରିବା ପାଇଁ ମନେ ମନେ ଶପଥ କରିଛି,
ମୁଁ ସେଥିରେ ବାଧା ଦେବି ନାହିଁ। ବିବାହ ପରେ ଆପଣଙ୍କର ସହଧର୍ମିଣୀ ହୋଇ ଆପଣଙ୍କୁ ସବୁଥିରେ ସାହାଯ୍ୟ କରିବି।
ମାଳତୀ,
ମାଉଁତ ହାତୀ ସଜଗଲାଣି, ଆସନ୍ତୁ।
ମାଳତୀ, ବିବାହ କାର୍ଯ୍ୟ ତ ଶେଷ ହେଲା, ମୋତେ ଏବେ ବିଦାୟ ଦିଅ।
ବିଦାୟ? କିଏ ବିଦାୟ?
କହିଛି ତ ବିବାହ ପରେ ମୁଁ ମୋ ଭାଇଙ୍କ ସନ୍ଧାନରେ ଯିବି।
ମୁଁ ବି ତ କହିଛି ତୁମର ସହଧର୍ମିଣୀ ହୋଇ ତୁମକୁ ସବୁ କାର୍ଯ୍ୟରେ ସାହାଯ୍ୟ କରିବି। ଚାଲ, ମୁଁ ତୁମ ସାଥିରେ ଯିବି।
ନା ନା ପ୍ରିୟ, ତୁମର ଏଇ ସୁକୁମାର ଦେହ।
ଶୁଣ, ଶାସ୍ତ୍ର ପୁରାଣ ନୀତି ନିୟମ ସବୁଥିରେ ଅଛି, ତୀର୍ଥଯାତ୍ରାଠାରୁ ବନବାସ ଯାଏ ସ୍ତ୍ରୀ ସବୁଥିରେ ସ୍ୱାମୀର ଅନୁଗାମିନୀ ହେବ। ମୁଁ ମୋ ପିତାଙ୍କୁ ଏକଥା କହିଥିଲି, ସେ ରାଜି ହୋଇଛନ୍ତି, ମୁଁ ତୁମ ସାଥିରେ ଯିବି। କୁହ, କେବେ ଯାତ୍ରା ଆରମ୍ଭ କରିବା?
ଆଜି ଯାତ୍ରା ଆରମ୍ଭ କରିବା।
ବେଶ, ତାହା ହେବ। ମୁଁ ହସି ହସି ତୁମ ହାତ ଛନ୍ତି।
କିଏ ଉଠେଇ ଆସୁଛି କଳା ବୌଦଲ, ପୂର୍ବୁ ଉଠିବ ପାଣି, ଇଏ ଉଠେଇ ଆସୁଛି କଳା ବୌଦଲ, ପୂର୍ବୁ ଉଠିବ ପାଣି, ଆହା ପୂର୍ବୁ ଉଠିବ ପାଣି, ଆଗ ମଙ୍ଗ ଗୋଟି ଭାଙ୍ଗି ଗଲାଣି, ଆଗ ମଙ୍ଗ ଗୋଟି ଭାଙ୍ଗି ଗଲାଣି, ଦୋକାନ ଧରିଥା ଆହୁଲା ପେଲୁଥା, দোকান ধরি তাহুলা পেলুথা কোড়ে লাগি যাও পুণি হো কোড়ে লাগি যাও পুণি।
আরে মাঝিয়া নইটা তো আজ ভারি বড়ি রে অজারি কে গোটাই দেখা না দেখিলু দেখিলু সাধিয়া বেপারি কিছু জন আসলি ফাঙ্গিরে স্ত্রী লোকটাই অছি না কোন
ও মাঝি একে ডঙ্গা আন আমি আর পারিকি যাবো।
ঘাট কূলে টোকা টোকি দুইটারে কলেনি বড় উছন সে তো কলেনি বড় উছন ये बड़ी लानई को पारी करबा को बड़ी लानई को पारी करबा को गोटा को दुई टंका तीने ये गोटा को दुई टंका तीने ना बेबसाई बापुनी हो ना बेबसाई बापुनी।
अरे बाजिया ये देखिलु देखिलु तेरे लोकटी किड़ सुंदरी है जी ओ परा जुपती झियोटा দেখলে আজকে পুরি যাচ্ছি কোন করিবার কেহ তো কুয়াড়ে না ডঙ্গারে উঠন্তু ছড়া টোকাটাকু নই চিপে হইয়া করিবা আস শান্তে ডঙ্গারে বস আস শান্তে এ টোকিটাকু তু কোঠু আনলু
ইয়ে তো মো স্ত্রী আনিলে কোঠু কন চোর কাহাকা কহিলা কন না স্ত্রী
কহরে বিদেশী কাহি কা চোর কাহা মন হারিলে সঙ্গর অধার্মিক জন কটুরে তুহি ধর্ম নউ কা তো যোগ্য নুহই রে তো যোগু বুড়িব ভেড়া রে তো যোগু বুড়িব ভেড়া প্রাণে দেবে আস অধীরে নু সংস মনাবু চঞ্চল ওল্হারে মনাবু চঞ্চল
কি অন্যায় কথা মঝিনে যে ওল্হি কোন
কথার কোন মিলছি সড়ক নগা পাহাড়ে
মাঝি মাঝি মু তোমার হাত ধরুছি গোড় তুলে পড়ুছি নিজে কৌচ ধর্ম নৌকা এ অধর্ম কাম করে নাই মাঝি
মাঝিয়া টোকার গোড় দিটা ডাকি ধরি উঠি মু হাত ধরুছি নয় মজি দুঃখ করে দেবো এমনি ঢুকে করে নয় মজি কি পকড়ি দেখুছু টোপিটা ঘুম হয়ে যাইছি পাটিরে কথা নাই মু তো কৌছি মু তাকে মো ঘরক নিয়ে যাচ্ছি তু কাল মো উপরে রাগুছু মাঝিয়া দেখ সাধিয়া আমি কলি কজিয়া করে কিছু লাভ নাই আম কলি তুটিব নাই এ স্ত্রীটাকে নেই আম রাজাঙ্কু ভেটি দেব তাঙ্কু টু টঙ্কা আনি বাটিন
যা কইছু ভাই
চাল 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 ভাই উঠ
আজি কাম চাইছিলি কে জানি দি ঘড়ির ডালায় ফুল বি বিক্রি হয়ে গলা দিনটা আজ ভালরে যাব কি কোন যায় গোড়া হাত ধরি নইরু পানি মাঠে নেই আসে
ইলো মো বোপাল মুদারটায় কোঠু আছে ঘাটের লাগিছি
নাই তো মরি নাই ছোট পোট হচ্ছি হা হা কেড়ে সুন্দরিয়া টোকাটায় হ্যাঁ ইয়াকু সাষ্টাম করে ঘরকু নেই যাবি ধরম পুয় করে রখিবি মোর তো পুয় নথিলা ঠাকুরে এতে দিনরে মো ডাক শুনিলে মো কাহকে দুর্বুটি কলি ତାଙ୍କ ଛାତିରେ ଆସିନଥିଲେ ତ ଏ ଦୋଷ ହେଇନଥାନ୍ତା ମୁଁ କଣ ଆଉ ମୋ ସ୍ୱାମୀକୁ କହିବସ୍ତୁ ମନେ ଆଣି ମୋତେ ଏ ଦେଶର ରାଜା ପାଖରେ ବିକିଦେଲେ ରାଜା ମୋତେ ବନ୍ଦୀ କରି ରଖିଛି ସବୁଦିନ ଆସି କେତେ ପ୍ରଲୋଭନ ଦେଖୁଛି ନା
ମରିବା ଛଡ଼ା ମୋର ଆଉ ଅନ୍ୟ ଗତି ନାହିଁ। ସେ ରାଜା ପୁଣି ଆସିଲାଣି।
ସୁନ୍ଦରୀ, ମୁଁ ପ୍ରତିଦିନ ଏଠିକି ଆସୁଛି। ମୋର ସବୁ ଚାଟୁବାଣୀ ବୃଥା ହେଉଛି। ତୁମେ ମୋତେ ପଦଟିଏ ହେଲେ ବି କଥା କହୁନ। କାହିଁ ଆଜି ମୋ କଥା ରଖ, କୁହ ତମେ କିଏ?
କହ ରସବତୀ କାହାର ଯୁବତୀ, ମୃଗ ନେତ୍ରୀ ନୀଳ କୁନ୍ତ, ଚାରୁ ବିମ୍ବା ଧରି ଯୋଗୀ ମନୋହରୀ, ସୁନ୍ଦରୀ ସୁଭଦ୍ର ମହିଳା। କହ ରସବତୀ କାହାର ଯୁବତୀ, ମୃଗ ନେତ୍ରୀ ନୀଳ କୁନ୍ତ।
ମୁଁ କହୁଛି ମୋର ସବୁ ରାଣୀଙ୍କ ଉପରେ ତୁମକୁ ପାଠ ରାଣୀ କରି ରଖ। ତୁମ ରୂପ କହୁଛି ତୁମେ ରାଜକନ୍ୟା।
ଆସରେ ବରାଙ୍ଗୀ ହେବୁ ପ୍ରାଣ ସଙ୍ଗୀ, ଏ ସମ୍ପଦେ ଭୋଗୀ ହୁଅରେ ସୁହାଗୀ, ଚାର ମନୁ ଚିନ୍ତା ଏ ରାଜ ଦୁହିତା, ନ କର ତୁ ଅବହେଳା। ଅହର ତବତୀ କାହାର ଯୁବତୀ, ମୃଗ ନେତ୍ରୀ ନୀଳ କୁନ୍ତଳା।
କଣ ମୋ କଥାର କିଛି ଉତ୍ତର ଦବ ନାହିଁ? ସ୍ତ୍ରୀ ଠାରୁ କିଛି ଉତ୍ତର ନ ପାଇ ତାର ଅଙ୍ଗ ସ୍ପର୍ଶ କରିବା କ୍ଷତ୍ରିୟର ଧର୍ମ ନୁହେଁ। ମୁଁ ଆଜି ମଧ୍ୟ ଫେରିଯାଉଛି। ଦୂତ
ମହାରାଜ,
ଆଜି ଏଠି ଜଗିବା ପାଳି କାହାର?
ଆଜି ମାଲ୍ୟାଣୀ ଆଉ ଗୁଡ଼ିଆ ଘର ପାଳି।
ଠିକ୍ ଅଛି, ସେମାନଙ୍କୁ ଶୀଘ୍ର ଡକାଇ ଆଣ।
ଜେ ଆଜ୍ଞା ମହାରାଜ।
ବୁଝିଲ ମୈତ୍ରେ, ମୁଁ ଗୁଡ଼ିଆ ପୁଅ, ତମେ ମାଳି ପୁଅ।
ମୁଁ ମାଳି ପୁଅ କଣ, ଧରମ ପୁଅ।
ହଁ ହେ ସେଇ କଥା, ଯୋଉଦିନ ମାଲ୍ୟାଣୀ ମାଉସୀ ତମକୁ ଧରମ ପୁଅ କଲା, ତାର ଦିନ ମୁଁ ତମ ସଙ୍ଗେ ସଙ୍ଗାତ କରିଥିଲି। ତମେ ନଥିଲେ ଆଜି ମାଲ୍ୟାଣୀ ମାଉସୀ ଏଠିକି ଜଗିବାକୁ ଆସିଥାନ୍ତା ନା? ତମେ ଗୋଟେ ଗପ କହୁ କି ମୈତ୍ରେ, ଶୁଣି ଶୁଣି ରାତି ପାଇଯିବ।
କି ଗପ କହିବି, ଦୁଃଖ କହିବି କି ସୁଖ କହିବି?
କାହିଁକି, ଯାହା ଅଙ୍ଗେ ନେବେଇଛ ସେଇ କଥା କହୁନା।
ମୋ ପ୍ରାଣର ଭାଇକି ପିତାମାତା ପ୍ରାଣଦଣ୍ଡ ଆଦେଶ ଦେଲେ।
ପ୍ରାଣଦଣ୍ଡ?
ଘାତକ ହାତରୁ ବର୍ତ୍ତି ଭାଇ ମୋର ଅନ୍ୟ କେଉଁ ଦେଶର ରାଜା ହେଇଗଲେ।
ଭଗବାନ ଭରସା,
ମୁଁ ରାଜ୍ୟ ଛାଡ଼ି ଭାଇଙ୍କି ଖୋଜି ବାହାରିଲି।
ସେଇଠୁ
ଘୋର ଅରଣ୍ୟ ଭିତରେ ଗୋଟିଏ ଅପୂର୍ବ ସୁନ୍ଦରୀ ରାଜକନ୍ୟା ସହିତ ମୋର ବିବାହ ହେଲା।
ଯାହା କୁହନ୍ତି ବିଧିର ବିଧାନ। ତାପରେ ତାପରେ ତାପରେ
ଆମେ ଦୁହେଁ ଭାଇଙ୍କୁ ଖୋଜି ବାହାରିଲୁ। ବାଟରେ ଏକ ନଈପାରି ହେଲା ବେଳେ ସେ ରାକ୍ଷସ ମାଝି ଦିଟା ମୋତେ ନଈକି ଠେଲି ଦେଇ ମୋ ସ୍ତ୍ରୀକି ଅପହରଣ କରିନେଲେ।
ମୈତ୍ର,
ମୁଁ ତ ବଞ୍ଚିଗଲି, ହେଲେ ମୋ ସ୍ତ୍ରୀ ମାଳତୀ, ମୋ ମାଳତୀ କାହିଁ? ମାଳତୀ, ମାଳତୀ,
କିଏ କୋଉଠି ମୋ କଥା କହୁଛି? କିଏ କିଏ କହୁଛନ୍ତି?
ମାଳତୀ,
ତୁମରି କଣ୍ଠସ୍ୱର, ଆସ ମୋ ପାଖକୁ ଆସ।
ମୈତ୍ର, ସେ ସ୍ତ୍ରୀ ଲୋକଟି ତମକୁ ଡାକୁଛି ନା କଣ?
ମୋତେ? ନା ନା ନା, ମୋତେ କାହିଁ ଡାକିବ?
ନିକଟରେ ଥାଇ
ତୁ ମୋ ନୟନ ପ୍ରତିମା ମାଳତୀ
ସ୍ୱାମୀ ସତେ କଣ ଆପଣଙ୍କୁ ତ୍ରିପଦ ପଙ୍କଜରେ ଅଧୀନ ସ୍ଥାନ ପାଇବ
ଧୈର୍ଯ୍ୟ ଧର ମାଳତୀ ଧୈର୍ଯ୍ୟ ଧର ମୋର ପ୍ରାଣ ଥିବା ପର୍ଯ୍ୟନ୍ତ ତୁମେ ମୋ ଠାରୁ ଅନ୍ତର ହୋଇପାରିବନି
ଏ କଣ ସେ ସ୍ତ୍ରୀ ଲୋକଟି କାହିଁ କାନ୍ଦିଲା ଇଏ ମାଳିଟୁକା କଣ ସବୁ ତ କହୁଛି ଯାଏ ମହାରାଜଙ୍କୁ ଏ କଥା ଜଣେଇ ଦିଏ
କାହିଁ କାହିଁ ସେ ମାଳିଟୋକା
ଆଜ୍ଞା ମହାରାଜ
କହ ବର୍ବର କଣ ସେ ସ୍ତ୍ରୀ କି କହିଲୁ ସେ କାନ୍ଦୁଛି
ମୋର କିଛି ଦୋଷ ନାହିଁ ମହାରାଜ ମୁଁ କେବଳ ମୋ ଦୁଃଖର କାହାଣୀ ମୋ ମୈତ୍ରୀକୁ କହୁଥିଲି
ଆଉ ତୋ ଦୁଃଖ କାହାଣୀରେ ଭାସି ଯାଇ ସେ କାନ୍ଦିଲା ଏଇ କଥା ତୁ କହୁଛୁ ପାଜି
ରାଣ୍ଡି ପୁଅ ଖଣ୍ଡେ କେଡ଼େ ଦମ୍ଭେ କହୁ କଥାରେ ରାଣ୍ଡି ପୁଅ ଖଣ୍ଡେ କେଡ଼େ ଦମ୍ଭେ କହୁ କଥାରେ ଏକା ଚାପୁ ଡାକେ ଛିଣ୍ଡାଇ ବି ତୋର ମଥାରେ ରାଣ୍ଡି ପୁଅ ଖଣ୍ଡେ କେଡ଼େ ଦମ୍ଭେ କହୁ କଥାରେ ଦଣ୍ଡୁଆସି ଡାକି ଚାଣ୍ଡେ ଭେଗେ ତୁଳି ଦିଅ ଭାଣ୍ଡେ ଦଣ୍ଡୁଆସି ଡାକି ଚାଣ୍ଡେ ଭେଗେ ତୁଳି ଦିଅ ଭାଣ୍ଡେ ଏମେ ଚଡ଼ ଟୋକା ଖଣ୍ଡେ ଦେଲା ପ୍ରାଣେ ବ୍ୟଥାରେ ଡାଣ୍ଡି ପୁଅ ଖଣ୍ଡେ କେଡ଼େ ଦମ୍ଭେ କହୁ କଥାରେ ଡାଣ୍ଡି ପୁଅ ଖଣ୍ଡେ କେଡ଼େ ଦମ୍ଭେ କହୁ କଥାରେ
ମୁଁ ଏଇଟାକୁ ପ୍ରାଣ ଦଣ୍ଡ ଦେଲି
ମୁଁ ପୁଣି କହୁଛି ନୃପମଣି ମୁଁ କିଛି ଦୋଷ କରିନାହିଁ
ବୃଥାରସ କର କାହିଁ ପାଇ ଅଣୁମାତ୍ର ଦୋଷ ଏଠି ଅଣୁମାତ୍ର ଦୋଷ ଏଠି କରିନାହିଁ ମୁଁ
ଦୋଷ କରିନାହୁଁ ଏ ଘଟଣାରେ ତୁ ଏକା ଦୋଷୀ
ମୋର ମୃତ୍ୟୁକୁ ଭୟ ନାହିଁ ମହାରାଜ
ମରଣ ଛାରକୁ ଡର ନାହିଁ କୀର୍ତ୍ତି ମୋର ତୁତୁମୁଖୁ ତିନିବାର ଉଧରିଛି ନିଜେ ମୁହିଁ
କଣ ତୁ କହୁଛୁ
ରାଜକୂଳେ ମୋର ଜନ୍ମ କର୍ମ ଦେଇଛି କଷଣ ପ୍ରାଣୀ ନାହିଁ ପ୍ରୟୋଜନ ପ୍ରାଣୀ ନାହିଁ ପ୍ରୟୋଜନ ହାରିଛି ପ୍ରାଣର ଭାଇ
ମୋ ପ୍ରାଣର ଭାଇ ପାଇଁ ମୋର ଏ ଅବସ୍ଥା
ତୁ ରାଜପୁତ୍ର ତୋ ଭାଇର ତେବେ କଣ ହେଲା
ଶୁଣିବେ ସେ କାହାଣୀ
ତତେ ଦେଖି ତୋ କଥା ଶୁଣି
କଣ କିଛି କହୁଛନ୍ତି ମହାରାଜ
ନା ନା ତୋ କାହାଣୀ ତୁ କହିଯା
ସୁଶୀଳ ମୋ ପ୍ରାଣର ଭାଇ ସୁଶୀଳ ମୁଁ ନ ଜାଣି ତତେ କେତେ କଟୁ କଥା କହିବି ସୁଶୀଳରେ ତୋ ବଡ଼ ଭାଇ ଦୋଷକୁ ତୁ କ୍ଷମା କରିବୁନି ଭାଇ ଏତେ ବଡ଼ କଥା ଆପଣ ମୋତେ କହିଲେ ମୁଁ ପୁଣି ଆପଣଙ୍କୁ କ୍ଷମା ଦେବି ବେଶ ଆପଣଙ୍କ କଥା ରକ୍ଷା କରି ମୁଁ ଆପଣଙ୍କ ପାଦ ଧୂଳି ନେଲି
ସୁଶୀଳରେ ତୋର ଏଇ କଥା ପଦକରେ ମୋ ଜୀବନ ଧନ୍ୟ ହେଲା
ଭାଇରେ ମୋ ଲାଗି କେତେ ଭାଇରେ ମୋ ଲାଗି କେତେ ସହିଲୁ କଥନ ଧନ୍ୟ ତୋର ଭାତୃଭକ୍ତି ଧନ୍ୟ ତୋର ଭାତୃଭକ୍ତି ଧନ୍ୟ ତୋ ଜୀବନ ସହିଲୁ କଥନ ସୌଭାଗ୍ୟ ଚନ୍ଦ୍ରମାଉଇ ଅଛି କେତେ ଦିନେ ଆଲିଙ୍ଗନ କରି ବସ୍ଛ ଆଲିଙ୍ଗନ କରେ ବସ୍ଛ ବାଳକୃଷ୍ଣ ଭଣି
दूत दूत
महाराज
उसे जा कह से शिविका आनी सान बहु को अंतपुर को ले जातु
जय आज्ञा महाराज
सुशील आमे आम देश को फेरी जीवा पिता अवस्था जी कौन हो
आपण जानते नहीं भाई ए जहां सब घटीगला से पितांकर अणुमात्र दोष ना सब दोष मोर जन्मदात्री माँ आई मूर्ख पंडित
आम सन्यासी छद्मवेश अवस्था देखा
हाँ भाई आम छद्मवेश
मानुछ स्वामी मु जने नारी है जने जननी है ये मंद कार्य करी मोरी बुद्धि सुधीर प्राण दंड पाइला सुशील मोर घर छाड़ी देशांतरित
राक्षसी ये तोर बुद्धि मो सुधीर तेरे प्रकृत निरपराधी आलो लो राक्षसी मोर वंश कलु ध्वंस लो वंश कलु ध्वंस आज मु सहस्ते तपे करी विनाश लो करी विनाश राजणी हो तुटा अलक्षणी लो एटे अलक्षणी से मत आशा दे तरणी लो तरणी पिशाची तोरे दोष पाई तु प्राण दंड भोगु दूत घातक को कह से ठीक आसु
मुदोषी नुहे राजा ए तुम्हें आउ पंडित मध्य दोषी
केमिति
पंडित शिक्षा मु पढ़िली आउ मो शिक्षा तुम्हें पढ़िल
तुम्हें ठीक कह दूत से पंडित कहे गला
महाराज
आम एन जन दोषी मु राजा मो विचार आम तीन प्राणदंड भोग करू प्रथमे पंडित को तापरे राणी को और शेषे मते हत्या कर
क्षमा करिवे महाराज मु
ना मु कहारी कथा सुनिबे नाही सांगे सांगे मोर आदेश पालन करी ए पंडित को हत्या कर
महाराज
घातक
प्रस्तुत महाराज
रह घातक कहा आदेश रे ब्राह्मण को हत्या करुचु
मो आदेश रे
ओ आपण ए देशर राजा ब्रह्म हत्या करुचंती काहीकि
केवल ब्रह्म हत्या नुहे पंडित परे राणी और राणी परे मु आमे तीन जन प्राणदंड भोगिबु ए पंडित बुद्धि राणी बसिध्रम है राणी कुशिक्षा मु मोर बुद्धि बेक हर बसिली फल मोर ज्येष्ठ पुत्र सुधीर प्राणदंड भोगला कनिष्ठ पुत्र सुशील देशांतरी है बंचीबु काहीकि
सेथिपाई प्राणदंड
से विचार करने को तमे बाबाजी दीटा किए
ऐ आमर बाबाजी छद्मवेश आम खोली दौ देखु चिन्हतु पिता आमे किए
कि सुधीर सुशील
राजकुमार
सुधीर तू तू बंचीचु
क्षमा
कर आम अपराध क्षमा कर आम अपराध दुखे सुखे भाई बेनी काटी सुबी बार जनी न कर वृथा भाड़ेनी हरि हरि बे प्रमाद क्षमा कर आम अपराध क्षमा कर आम अपराध कर्मर लेखाम्भर से खंडिब साजकार कर्मर लेखाम्भर से खंडिब साजकार पूर्व दुख परिहर बाळकृष जोड़े पद पूर्व दुख परिहर बाळकृष जोड़े पद क्षमा कर आम अपराध क्षमा कर आम अपराध
ପିତା, ଯାହା କର୍ମରେ ଥିଲା ତାହା ଭୋଗ ହୋଇଯାଇଛି। ମୁଁ ବର୍ତ୍ତମାନ ବିଜୟଗଡ଼ର ରାଜା, ଆପଣ ସୁଶୀଳକୁ ସିଂହାସନ ଦେଇ ସମସ୍ତଙ୍କ ମନବାଂଛା ପୂରଣ କରନ୍ତୁ। ଆଉ ପଣ୍ଡିତେ,
ମୁଁ ଗଣନା କରି କହିଥିଲି ନା ସୁଶୀଳ ରାଜା ହେବେ।
ସୁଧୀର, ସୁଶୀଳ
ପିତା,
ମୋର ପୂର୍ବ ଜନ୍ମ ପୁଣ୍ୟର ଫଳ ମୁଁ ପାଇଲି, ମୁଁ ଧନ୍ୟ। ଆସ, ସମସ୍ତେ ଉଆସକୁ ଆସ।
কানু পাসরি দেলু কি তোর মনু দিনে বুকে চড়াউছিলু ধেনু কালিয়া কানু কালিয়া কানু কালী দরি দিনে কংস কো মারিলো এপরা তোহর মামু গজপতি রাজা শরণ পশিলে গজপতি রাজা শরণ পশিলে সারথি সাজিলো তেনু কালিয়া কানু কালিয়া কানু ষোড়শস্র গোপী কুঞ্জ বনেনে বজাউছিলু তু বেণু নন্দী ঘটেবে জগত দেখুছু নন্দী ঘটেবে জগত দেখুছু ভক্ত শঙ্খ মন জানু কালিয়া কানু কালিয়া কানু গোবর্ধন গিরি নিজ হাতে তোলি গোপকু রখিলু জেণু কলিকালে তুহি সভিঙ্ক ভরসা কলিকালে তুহি সভিঙ্ক ভরসা প্রতি নাহি করবিনু কালিয়া কানু কালিয়া কানু তোর মনু দিনে গোপে চড়াউছিলু ধেনু কালিয়া কানু কালিয়া কানু।
କାହିଁକି ବୃନ୍ଦାବନ ତେଜି କରି ଗଲ ନିଜ ଥାଇକି ମହୋଦିତ ତୁମ୍ଭ ମନେ କାହିଁକି ମହାକ୍ଷତ୍ରୀ ନାଥ ବଲ ନିରସ କରାଇକି ନାଥ ଗଲେ ହିନ୍ଦୁ ଲୋକ ରହିବା କାହିଁକି ଆହେ ଚକାଶି ଏରେ ନିରାଶ କାହିଁ କାହିଁକି ଜନକୁ ତୁମ୍ଭ ତୁଲେ ଦୟା ନାହିଁ କି ପରମ ପୁରୁଷ ଦେବ ନ ଶୁଣୁଛ କାହିଁକି ଜନୁ ଜନକୁ ମାର ଚକ୍ର କରେ ଧରିକି ଧରିଲେ ଆରତ ମୋର ଭୟ ଦୂର ନଗିକି
ଜୟ ଜଗନ୍ନାଥ ଶ୍ରୀହରି ଜୟ ଜୟ ଜଗନ୍ନାଥ ଶ୍ରୀହରି ଜୟ ନୀଳାଦ୍ରୀ ସିଂହ ଦୟିତାରି ଜୟ ଜୟ ଜଗନ୍ନାଥ ଶ୍ରୀହରି ଜୟ ତମର ଜନ ମୁକ୍ତି ବାଟ ଜୟ ଜଗଦାସୁନୀ ନିକଟ ଜୟ ଜଗନ୍ମୋହନ ଜଗୁରୂପ ଧରି ଅସ ଦାରୁ ଧ୍ରମ ସ୍ୱରୂପ ଚାରୁ ସିଂହାସନରେ କର ବିଜେ ଚାରୁ ସିଂହାସନରେ କର ବିଜେ ଶଙ୍ଖ ଗଦା ପଦ୍ମ ଦେବେ ନିଭୁଜେ ବାହୁ ଉପରକୁ ତୋହେ ପଲବ ମତେ ଦେଉ ଫୁଲ ମାନ ଦୁର୍ଲଭ ଜୟ ଜୟ ଜଗନ୍ନାଥ ଶ୍ରୀହରି ଜୟ ଜୟ ଜଗନ୍ନାଥ ଶ୍ରୀହରି ଦୂରୁ ଚାହିଁଲି ଦିଶି ଗଲା ସୁର ଫୁଲ ମାଳ ଲମ୍ବିଛି ପାଦ ମୂଳ ଦୂଳେ ମୂଳେ ସୁନା ଦୁଃଖ କେତକି ହୀରା ନକ୍ଷେତ୍ର ପରାଏ ଭଟକି ବାହୁ ରେଖାକୁ ଲମ୍ବିଛି ମୁକୁତା ରାହୁ ରେଖାକୁ ଲମ୍ବିଛି ମୁକୁତା ଭାଲେ ରାଜି ଯୋଗେ ସରିତା ବେନି ସବଣେ ମକର ସୁନ୍ଦର ଚକା ଡୋଳା କି ଚନ୍ଦ୍ରମା ମଙ୍ଗଳ ଜୟ ଜୟ ଜଗନ୍ନାଥ ଶ୍ରୀହରି ଜୟ ଜୟ ଜଗନ୍ନାଥ ଶ୍ରୀହରି ନାକେ ପୁତି ଝଟକେ ମୋତି ଭର ଦେହ ମଧୁ ମୁଗରଙ୍ଗ ଅଧର ନାଚ ଝଲ ମଲ ଗଜ ମୁକୁତା ବଞ୍ଚେ ଲମ୍ବି ସୀତାରୁ ସୁନା ସୁତା ସିଂହ କଟିରେ ସିଂହ କଟିରେ ଝୁଲଇକି କିଣି 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 ନାଦେ ମନ ମିଏ କିଣି ଗୋଟେ ଲମ୍ବି ଥିର ମୂଲ୍ୟ ପଦକ କି
ନୀଳା ନୀଳା ମାଣିକେ ଜଗ ଜଗ ଜୟ ଜୟ ଜଗନ୍ନାଥ ଶ୍ରୀ ହରି ଜୟ ନୀଳା ଶ୍ରୀ ସିଂହ ଦୈତାରି ଜୟ ଜୟ ଜଗନ୍ନାଥ ଶ୍ରୀ ହରି।